ମତେ ତମେ ଭଲ ପାଉଛ ନା ନାଇଁ
ବାହାଘର ଠିକ କରିଦେଇଛନ୍ତି
DJ.